ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 48ତମ ପ୍ରଗତି ବୈଠକରେ ପ୍ରମୁଖ କ୍ଷେତ୍ରଗୁଡ଼ିକର ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପୁନେ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ମିଳିଲା ଅନୁମତି। ନୂଆଦିଲ୍ଲୀରେ ଦ ଏମର୍ଜେନ୍ସି ଡାଏରିଜ୍ ପୁସ୍ତକ ଉନ୍ମୋଚନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ତିନି ଠାକୁର। ଏବଂ ଆସନ୍ତା ନଭେମ୍ବରରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି 48ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ଖଣି, ରେଳ ଏବଂ ଜଳସମ୍ପଦ ଭଳି ପ୍ରମୁଖ କ୍ଷେତ୍ରର ସମୀକ୍ଷା କରିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ଦେଶର ଅର୍ଥନୈତିକ ବିକାଶ ଏବଂ ସାମାଜିକ ସଂସ୍କାର ନିମନ୍ତେ ଗୁରୁତ୍ୱପୂର୍ଣ୍ଣ। ବୈଠକରେ ଶ୍ରୀ ମୋଦି ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଲାଗି ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଠିକ୍ ସମୟରେ ଶେଷ ନ ହେବା ଯୋଗୁଁ ଅଧିକ ଅର୍ଥ ଖର୍ଚ୍ଚ ହେବା ଏବଂ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇବାରେ ବିଳମ୍ବ ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାରେ ରାଜ୍ୟଗୁଡ଼ିକ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ଦିଗରେ ଗୁରୁତ୍ୱ ଦେବାକୁ ଶ୍ରୀ ମୋଦି କହିଛନ୍ତି। ବିଶେଷକରି ଆକାଂକ୍ଷିତ ଜିଲ୍ଲାଗୁଡ଼ିକରେ ଅଗ୍ରାଧିକାର ଭିତ୍ତିରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରତ୍ୟେକ ବର୍ଗର ବ୍ୟକ୍ତିବିଶେଷଙ୍କୁ ସମାନ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ଲାଗି ଶ୍ରୀ ମୋଦି କହିଛନ୍ତି। ଅନ୍ୟପକ୍ଷରେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ରର ସମୀକ୍ଷା କରିଛନ୍ତି। ଅପରେସନ୍ ସିନ୍ଦୁରକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଦେଶର ବିକଶିତ ପ୍ରତିରକ୍ଷା ସାମର୍ଥ୍ୟକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 3,626 କୋଟି ଟଙ୍କା ବ୍ୟୟରେ ପୁନେ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 13 ଷ୍ଟେସନ ସହିତ ନୂତନ ମେଟ୍ରୋ ଲାଇନ୍ ଭାବରେ ଅତିରିକ୍ତ 12.75 କିଲୋମିଟର ନିର୍ମାଣ କରାଯିବ। ଏହି ରେଳ ପ୍ରକଳ୍ପ ପ୍ରଯୁକ୍ତିବିଦ୍ୟା ହବ୍, ବାଣିଜ୍ୟିକ କ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଆବାସିକ କ୍ଷେତ୍ରଗୁଡ଼ିକୁ ସେବା ଯୋଗାଇବା ସହ ସାଧାରଣ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବ।
आज लाइन टू इसका 3,626 करोड़ रुपीज के आउटले से इसका एक्सटेंशन अप्रूव हुआ। इससे 12.75 किलोमीटर और एड होंगे और 13 more stations विल बी एडेड। सिटी के जो बहुत फास्ट ग्रोइंग सबर्ब्स है ईस्ट और वेस्ट में, वो सब इससे कनेक्ट होंगे। बहुत सारे आईटी हब्स हैं, एकेडमिक एरियाज हैं और रेजिडेंशियल एरियाज हैं जिसको इसका बेनिफिट मिलेगा।
ଶ୍ରୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ ଝାଡ଼ଖଣ୍ଡର ଝରିଆ କୋଇଲା କ୍ଷେତ୍ରର ପୁନରୁଦ୍ଧାର ପାଇଁ ସଂଶୋଧିତ ମାଷ୍ଟର ପ୍ଲାନ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମାଷ୍ଟର ପ୍ଲାନ୍ କାର୍ଯ୍ୟକାରୀ ହେବା ସହିତ କ୍ଷତିଗ୍ରସ୍ତ ପରିବାରଗୁଡ଼ିକର ପୁନର୍ବାସ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରାଯିବ। ଏହି ସଂଶୋଧିତ ଯୋଜନା ପାଇଁ 5,940 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କ୍ୟାବିନେଟ୍ର ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ଉତ୍ତରପ୍ରଦେଶର ଆଗ୍ରାରେ ଅନ୍ତର୍ଜାତୀୟ ଆଳୁ କେନ୍ଦ୍ରର ଦକ୍ଷିଣ ଏସିଆ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିରେ ବିଭିନ୍ନ ପ୍ରକାର ଆଳୁ ଉତ୍ପାଦନ ଏବଂ ଅମଳ ପରବର୍ତ୍ତୀ ପରିଚାଳନା ସହ କୃଷକଙ୍କ ଆୟ ଏବଂ ନିଯୁକ୍ତି ସୃଷ୍ଟିରେ ସହାୟତା କରିବ।
आगरा उत्तर प्रदेश भारत में सबसे बड़ा आलू का उत्पादक है और उत्तर प्रदेश में जो आगरा के आसपास वाला क्षेत्र है वो बड़ा आलू का बेल्ट है। उस बेल्ट में आगरा में जो इंटरनेशनल पोटैटो सेंटर है उसका रीजनल सेंटर स्थापित किया जाएगा 111 करोड़ रुपए की लागत से। राज्य सरकार ने बहुत ही निर्णायक तरीके से काम करके जमीन दे दी है ऑलरेडी और अब वहां पे केंद्र सरकार और राज्य सरकार और इंटरनेशनल सेंटर के सहयोग से ये सेंटर बनेगा। इस सेंटर के बनने से देश में जो अगर हम कहें हमारे फूड ग्रेन्स दोनों राइस और व्हीट, उसके बाद में जो थर्ड मोस्ट कंज्यूम्ड कल्चरल प्रोडक्ट है वो पोटैटो है, तो ये इस सेंटर से एक साइंटिफिक तरीके से आगे बढ़ा जाएगा, इसीलिए निर्णय लिया गया है।
କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣାର 50 ବର୍ଷ ପାଳନ ଉପରେ ଏକ ସଂକଳ୍ପ ପାରିତ ହେବା ସହ ସାମ୍ବିଧାନିକ ଭାବରେ ଦିଆଯାଇଥିବା ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନିଆଯାଇଥିବା ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାବ୍ୟତୀତ ମହାକାଶ ମିଶନ ଏକ୍ଜିଅମ୍ 4 ମିଶନର ସଫଳ ଉତ୍କ୍ଷେପଣ ନେଇ ମଧ୍ୟ ଏକ ସଂକଳ୍ପ ପାରିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ୍ ନିଷ୍ପଭିଗୁଡ଼ିକୁ ପ୍ରଶଂସା କରି କହିଛନ୍ତି, ତାଙ୍କ ସରକାର କୃଷକଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଆଗ୍ରାରେ ଅନ୍ତର୍ଜାତୀୟ ଆଳୁ କେନ୍ଦ୍ରର ଦକ୍ଷିଣ ଏସିଆ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ଆଳୁ ଉତ୍ପାଦନ ସହ ଜଡ଼ିତ ଚାଷୀମାନଙ୍କୁ ଲାଭାନ୍ୱିତ କରିବ ବୋଲି କହିଛନ୍ତି। ପୁନେ ମେଟ୍ରୋ ରେଳ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ବିଷୟରେ ଶ୍ରୀ ମୋଦି କହିଛନ୍ତି, ଦେଶର ଅର୍ଥନୈତିକ ବିକାଶରେ ପୁନେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛି। ମେଟ୍ରୋ ସେବା ବିସ୍ତାର ହେଲେ ଏହା ପରିବହନ ବୃଦ୍ଧି କରିବା ସହ ଲୋକଙ୍କ ଜୀବନକୁ ମଧ୍ୟ ସହଜ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଦ ଏମର୍ଜେନ୍ସି ଡାଏରିଜ୍ ଇୟର୍ସ ଦ୍ୟାଟ୍ ଫର୍ଜଡ୍ ଏ ଲିଡର ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେତେବେଳର ଜଣେ ଆର୍ଏସ୍ଏସ୍ ପ୍ରଚାରକ କିଭଳି ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ଲଢ଼ିଥିଲେ ତାହା ବର୍ଣ୍ଣନା କରାଯାଇଛି। ଶ୍ରୀ ଶାହା ଜରୁରୀକାଳୀନ ପରିସ୍ଥିତିର 50ତମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁସ୍ତକ ଉନ୍ମୋଚନ କରି କହିଛନ୍ତି,
जिस 25 साल के युवा ने उस वक्त कांग्रेस पार्टी की प्रधानमंत्री इंदिरा गांधी के तानाशाही विचारों का विरोध किया, आज वही व्यक्ति जिस काम के लिए इमरजेंसी डाली गई थी, परिवारवाद को प्रस्तापित करने के लिए, वो परिवारवाद को आज वही व्यक्ति ने 2014 में पूरे देश से उखाड़ कर फेंक, वही युवा इस देश में लोकतंत्र की जड़ों को मजबूत करने वाला आज का प्रधानमंत्री नरेंद्र मोदी।
ଏହି ଅବସରରେ ଶ୍ରୀ ଶାହା ଜରୁରୀକାଳୀନ ପରିସ୍ଥିତି ସମୟରେ ଲୋକଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ ଆଲୋଚନା କରିଥିଲେ। ସେ କହିଥିଲେ, ଜରୁରୀକାଳୀନ ପରିସ୍ଥିତିର ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଏବଂ ଏହାର କିଭଳି ପୁନରାବୃତ୍ତି ହେବ ନାହିଁ ତାହା ସମସ୍ତେ ହୃଦୟଙ୍ଗମ କରିବା ଆବଶ୍ୟକ। ଶ୍ରୀ ମୋଦିଙ୍କ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଲଢ଼େଇ ସମ୍ପର୍କରେ ଶ୍ରୀ ଶାହା କହିଛନ୍ତି, ଜଣେ 25 ବର୍ଷୀୟ ବାଳକ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦକୁ ବିରୋଧ କରିଥିଲେ ଏବଂ ସେହି ବ୍ୟକ୍ତି 2014 ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିବା କାରଣର ମୂଳୋତ୍ପାଟନ କରିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 1975 ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଏକଛତ୍ରବାଦ ଏବଂ ସେନ୍ସରସିପ୍ ବିରୋଧରେ ଲଢ଼ିଥିବା ସାହସୀ ଯୋଦ୍ଧାମାନଙ୍କୁ ମନେ ପକାଇବାର ସୁଯୋଗ ଆସିଛି। ସେ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତି ଭାରତୀୟ ଗଣତନ୍ତ୍ରର ସବୁଠାରୁ କଳା ଅଧ୍ୟାୟ ହୋଇ ରହିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦ ଏମର୍ଜେନ୍ସି ଡାଏରିଜ୍ ପୁସ୍ତକ ଜରୁରୀକାଳୀନ ବର୍ଷଗୁଡ଼ିକରେ ତାଙ୍କ ଯାତ୍ରାର ବର୍ଣ୍ଣନା କରୁଛି। ସେହି ସମୟରେ ସେ ଯୁବ ଆର୍ଏସ୍ଏସ୍ ପ୍ରଚାରକ ଥିଲେ। ସେ କହିଛନ୍ତି, ଏହା ଭାରତର ଗଣତାନ୍ତ୍ରିକ ଢାଞ୍ଚାକୁ ସଂରକ୍ଷଣ କରିବାର ପ୍ରାଣଶକ୍ତିକୁ ପୁନଃଜୀବିତ କରିଥିଲା। ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତାକାଲି ହେବାକୁ ଥିବା ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅନବସରରେ 15 ଦିନ ରହଣି ପରେ ଆଜି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁଯାୟୀ ପ୍ରଥମେ ଶ୍ରୀବିଗ୍ରହମାନଙ୍କ ଚକା ଅପସର ନୀତି ଅନୁଷ୍ଠିତ ହେବ, ପରେ ମଙ୍ଗଳା ଆଳତି, ମୈଲମ ଓ ଅବକାଶ ନୀତି ହୋଇ ଠାକୁରଙ୍କ ବାହୁଡ଼ା ବିଜେ ନୀତି ହେବ। ଏହାପରେ ସାହାଣ ମେଳାରେ ପ୍ରଭୁ ଦର୍ଶନ ଦେବେ। ରାତିରେ ଦୈତାପତି ସେବକମାନେ ମହାପ୍ରଭୁଙ୍କ ସେନାପଟା ଲାଗି କରିବେ। ସେହିଭଳି ଆଜି ରଥଖଳାରୁ ଶ୍ରୀମନ୍ଦିର ନିକଟକୁ 3 ରଥ ଟଣାଯିବ। ସକାଳ ଧୂପ ଶେଷ ହେବା ପରେ କାଳିଆ ପୂଜା ପଣ୍ଡା ସାମନ୍ତ ଆଜ୍ଞାମାଳା ଆଣି ରଥଖଳା ନିକଟକୁ ବିଜେ କରିବେ। ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ପୁଲିସ୍ ପକ୍ଷରୁ ଟ୍ରାଫିକ୍ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ପୁରୀ ଅଞ୍ଚଳରେ 275 ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅନୁବନ୍ଧିତ ସିସିଟିଭି ବ୍ୟବସ୍ଥା କରାଯିବା ସହ 200 ପ୍ଲାଟୁନ୍ ପୁଲିସ୍ ଫୋର୍ସ, 8 କମ୍ପାନୀ ବିଏସ୍ଏଫ୍ ଏବଂ ସିଆର୍ପିଏଫ୍ ଯବାନମାନଙ୍କୁ ମୁତୟନ କରାଯାଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଅପରେସନ୍ ସିନ୍ଧୁ ଅଧୀନରେ ଇରାନ୍ରୁ 3,154 ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଭାରତ ଅଣାଯାଇଛି। ଗତ ସନ୍ଧ୍ୟାରେ ଇରାନ୍ର ମାସାହାଦ୍ରୁ 296 ଜଣ ଭାରତୀୟ ଏବଂ 4 ଜଣ ନେପାଳୀ ନାଗରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି। ଅନ୍ୟପକ୍ଷରେ ଅପରେସନ୍ ସିନ୍ଧୁ ଅଧୀନରେ ଇସ୍ରାଏଲ୍ର 818 ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଅଣାଯାଇଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଭାରତୀୟ ବାୟୁସେନା ବିମାନରେ ଇସ୍ରାଏଲ୍ରୁ ଫେରୁଥିବା 224 ଜଣ ଭାରତୀୟ ନାଗରିକଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଆସନ୍ତା ନଭେମ୍ବର ମାସରେ ଚଳିତ ବର୍ଷର ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବ। 200ରୁ ଅଧିକ ବିଶ୍ୱବିଦ୍ୟାଳୟର 4,000ରୁ ଅଧିକ ଖେଳାଳି ଏହି କ୍ରୀଡ଼ାରେ ଭାଗ ନେବେ। ମୋଟ 20ଟି ବିଭାଗରେ ପ୍ରତିଯୋଗିତା ହେବ। ଏହି ବିଷୟ ଘୋଷଣା କରି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଦେଶର ଅନେକ ଖେଳାଳିଙ୍କୁ ଶ୍ରେଷ୍ଠତା ହାସଲ ଦିଗରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୁଯୋଗ ପ୍ରଦାନ କରିବ। ମୁଖ୍ୟ ସମ୍ବାଦ ପୁଣିଥରେ। 48ତମ ପ୍ରଗତି ବୈଠକରେ ପ୍ରମୁଖ କ୍ଷେତ୍ରଗୁଡ଼ିକର ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପୁନେ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ମିଳିଲା ଅନୁମତି। ନୂଆଦିଲ୍ଲୀରେ ଦ ଏମର୍ଜେନ୍ସି ଡାଏରିଜ୍ ପୁସ୍ତକ ଉନ୍ମୋଚନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ତିନି ଠାକୁର। ଏବଂ ଆସନ୍ତା ନଭେମ୍ବରରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା। ସମ୍ବାଦ ଶେଷ ହେଲା।